ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ପୁରୀରୁ କୋଣାର୍କ ମଧ୍ୟରେ ନୂତନ ରେଳପଥ ସଂଯୋଗ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ପୁରୀ ରେଳ ଷ୍ଟେସନରେ ପୁନଃ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ରେଳ ଷ୍ଟେସନରୁ ଖୁବ୍ ଶୀଘ୍ର ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇ ଦିଆଯିବ। ଆସନ୍ତା 12-16 ମାସ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବ।
ଏହି ଭବ୍ୟ ଷ୍ଟେସନ ଆଜି ବହୁତ ପ୍ରୋଗ୍ରେସ ହେଇକି ଆଗେଇ ଯାଇଛି। ତାମାନେ ଆମର ସଂସ୍କୃତିକୁ ନେଇକି ଆମେ ସବୁ ତିଆରି ଯାହା କରୁଛେ, ସେଇ ସୁନ୍ଦର ଭାବରେ ଏହି ଷ୍ଟେସନଟା ତିଆରି ହେଉ। ବିଶ୍ୱରେ ସବୁଠାରୁ ବଡ ଷ୍ଟେସନ ପୁନର୍ନିର୍ମାଣ କାର୍ଯ୍ୟ ଆମ ଦେଶ ଭାରତରେ ବର୍ତ୍ତମାନ ଚାଲିଛି, ଯାହାକି ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା ଯେ ମୋଦିଜୀଙ୍କ ନେତୃତ୍ୱରେ ରେଲୱେର ଏମିତି ସୁନ୍ଦର ଗୋଟେ ଟ୍ରାନ୍ସଫର୍ମେସନ ହେଉଛି।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ପୁରୀଠାରେ ସାଂସଦ ଓ ବିଧାୟକଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିବେ। ତୃଣମୂଳ ସ୍ତରରେ ବିଧାୟକମାନେ ଜନସାଧାରଣଙ୍କ ନିକଟରେ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ପହଞ୍ଚାଇବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣ ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ପ୍ରଭାରୀ ବିଜୟପାଲ ସିଂ ତୋମାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାଗ ନେବେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଭୁବନେଶ୍ୱରସ୍ଥିତ ଏମ୍ସ ପରିଦର୍ଶନ କରି କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳାର ଉଦ୍ଘାଟନ କରିବେ। ଏଥିସହିତ ବହୁମୁଖୀ ଗ୍ୟାଷ୍ଟ୍ରୋନୋମି ବ୍ଲକର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏମ୍ସ ଭୁବନେଶ୍ୱର ନୂତନ ୱେବ୍ସାଇଟ୍ର ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ଏହା ବ୍ୟତୀତ ଶ୍ରୀ ନଡ୍ଡା ଇଏଚ୍ଏସ୍ କ୍ଲିନିକ୍ ଏବଂ ଅମୃତ ଫାର୍ମାସିକୁ ମଧ୍ୟ ଉଦ୍ଘାଟନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଗତକାଲି ଭୁବନେଶ୍ୱରସ୍ଥିତ ସିପେଟ୍ ପରିଦର୍ଶନ କରିଛନ୍ତି। ଓଡ଼ିଶାରେ ସିପେଟ୍ର ଅଧିକ କେନ୍ଦ୍ର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ପେଟ୍ରୋକେମିକାଲ ଶିଳ୍ପ କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ଅଭିବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି ଏବଂ ଏଥିପାଇଁ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦୁଝର, ଝାରସୁଗୁଡ଼ା, କଳିଙ୍ଗନଗର, ଗୋପାଳପୁର, ଅନୁଗୁଳ ଏବଂ ରାୟଗଡ଼ାରେ ତାଲିମ କେନ୍ଦ୍ର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା 1134 ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। 5 ଜିଲ୍ଲା ପରିଷଦ ସଭ୍ୟ, 41 ପଞ୍ଚାୟତ ସମିତି ସଦସ୍ୟ, 45 ସରପଞ୍ଚ, 272 ୱାର୍ଡ ମେମ୍ବର ପଦ ପାଇଁ ଉପନିର୍ବାଚନ ହେବ। 771 ୱାର୍ଡରେ ନୂତନ ଭାବେ ନିର୍ବାଚନ ଅନୁଷ୍ଠିତ ହେବ। 24 ତାରିଖରେ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟରେ ୱାର୍ଡ ୱାରୀ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ ଏବଂ ଆସନ୍ତା 30 ତାରିଖ ସୁଦ୍ଧା ଅଭିଯୋଗ ଗ୍ରହଣ କରାଯିବ। ମଇ ମାସ 2-5 ତାରିଖ ମଧ୍ୟରେ ଅଭିଯୋଗଗୁଡ଼ିକ ବିଚାରକୁ ନିଆଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ। ନିର୍ବାଚନ ଅଧିକାରୀମାନେ ମଇ 7 ତାରିଖ ଦିନ ସଂଶୋଧିତ ଭୋଟର ତାଲିକା ରାଜ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରିବେ। ରାଜ୍ୟ ପୂର୍ତ୍ତ ବିଭାଗକୁ ସମ୍ମାନଜନକ ବିଶ୍ୱକର୍ମା ପୁରସ୍କାର 2025 ମିଳିଛି। ନୂଆଦିଲ୍ଲୀର ଡକ୍ଟର ବିଆର୍ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ଲାଭ କରିଥିବା କୋଠାଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଓୟୁଏଟିର କୃଷକ ବୈଷୟିକ ପ୍ରଦର୍ଶନ କେନ୍ଦ୍ର, ପୁରୀର ହବିଶାଳୀ ଭବନ, ବରଗଡ଼ର କର୍କଟ ହସ୍କିଟାଲ, ପାଣିକୋଇଲିସ୍ଥିତ ଟ୍ରମା କେୟାର ହସ୍କିଟାଲ ସ୍ଥାନ ପାଇଛି। ଭଦ୍ରକ ଜିଲ୍ଲା ଚିଙ୍ଗୁଡ଼ିପୁରଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏକ ନୂତନ ରାଜସ୍ୱ ଗ୍ରାମ କାର୍ଯ୍ୟକ୍ଷମ ହେବା ଅବସରରେ ହିତାଧିକାରୀମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି। କୌଣସି ଗ୍ରାମବାସୀ ଯେଭଳି ପଟ୍ଟା ପାଇବାରୁ ବଞ୍ଚିତ ହେବେ ନାହିଁ, ଏନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲାପାଳ ଦିଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସ୍ଥିତି ଅନୁଧ୍ୟାନ ଓ ଜଳର ସୁପରିଚାଳନା କରିବା ପାଇଁ ଏକ ବୈଠକ ହୋଇଯାଇଛି। ସେନ୍ସର ଭିତ୍ତିକ ଆଇଓଟି ଉପକରଣ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଥିବା ବୈଠକରୁ ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ 37,000 ଉଠା ଜଳସେଚନ ପ୍ରକଳ୍ପକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାକୁ ସ୍ଥିର ହୋଇଛି। ଓଡ଼ିଆ ପକ୍ଷ 2025 ପାଳନର ଦ୍ୱାଦଶ ଦିନରେ ଆଜି ବନ୍ଦନୀୟ ବରପୁତ୍ରମାନଙ୍କୁ ସ୍କରଣ କରି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପୁଣ୍ୟ ଏହି ମାଟିରେ ଯଶସ୍ୱୀ ସନ୍ତାନ ଦେଶକରେ ଆଜି ତାଙ୍କର ଜୟଗାନର ବାର୍ତ୍ତା ନେଇ ଜିଲ୍ଲାସ୍ତରୀୟ ଏବଂ ବ୍ଲକସ୍ତରୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି। ବାଲେଶ୍ୱର ଜିଲ୍ଲାର ଚନ୍ଦନେଶ୍ୱର ମହାପ୍ରଭୁଙ୍କ ଚଡ଼କ ମେଳାର ଆଜି ନୀଳପର୍ବ ଅନୁଷ୍ଠିତ ହେଉଛି। ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ମାନସିକଧାରୀମାନେ ଉପବୀତ ଧାରଣ କରି ଉପବାସ ରହି ଚନ୍ଦନେଶ୍ୱରଙ୍କୁ ପୂଜା କରିଥାନ୍ତି। ଆଜି ସନ୍ଧ୍ୟାରେ ମନ୍ଦିରର ନୀଳପୋଖରୀରେ ଥୁମ୍ବି କାଠ ବାହାରି ମନ୍ଦିର ପରିକ୍ରମା କରିବା ପରେ ଅର୍ଘ୍ୟଚଳ ବଣ୍ଟନ କରାଯିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବ ଅପରାହ୍ନ 2:32।